ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ପରମେଶ୍ୱର ଆହେ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
ঈশ্বরঙ্ক স্বর শুনিবা ভাগ এক। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামরে মু পাস্টর পূর্ণচন্দ্র আউথরে আপনমানঙ্কু এই কার্যক্রমরে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপনমানঙ্কু আশীর্বাদ করন্তু। আপনকর সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখন্তু। বিশেষ ভাবরে যেউ করোনা ভাইরাস মহামারী বর্তমান সারা পৃথিবীকে আপনা প্রভাব দেখাই অছি, সেই প্রভাবরু আপনমানঙ্কু সে সুরক্ষা রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক শান্তি আউ তাহাঙ্ক অনুগ্রহ সদা সর্বদা আপনঙ্ক ঠারে সহবর্তি রহো। প্রিয় শ্রোতা, চলন্তু আজি আমিমানে কিছু সময় পবিত্র শাস্ত্র বাইবল ছো তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে ঈশ্বরঙ্ক স্বর শুনিবা ভাগ এক। প্রিয় শ্রোতা, যদি আপনমানে যেশায় 34:16 পড়িবে, যেশায় ভবিষ্যৎ বক্তা কহন্তি এইপরি, তুমি মানে সদাপ্রভুঙ্ক পুস্তকরু অনুসন্ধান করি পাঠ কর, এমানঙ্ক মধ্যরু কেহি অনুপতিত নহিব, কেহি আপনা সঙ্গিনী বিহীন নহিব, কারণ মো মুখ দ্বারা সে এহা আজ্ঞা করিয়াছন্তি ও তাহাঙ্কর আত্মা সেমানঙ্কু সংগ্রহ করিয়াছি। প্রিয় শ্রোতা, ଏହିପରି ସଦାପ୍ରଭୁ ପରମେଶ୍ୱର କହୁଅଛନ୍ତି, ଯେହେତୁ ତୁମ୍ଭେ ପ୍ରଭୁଙ୍କ ପୁସ୍ତକ ଖୋଜୁଛ, ତୁମ୍ଭେ ଈଶ୍ୱର ଯାହା ଆଦେଶ ଦେଇଛନ୍ତି ଏହା ପଢ଼ିବ। ଯେତେବେଳେ ତୁମ୍ଭେ ବାଇବଲର ପବିତ୍ର ପୃଷ୍ଠାଗୁଡ଼ିକୁ ଖୋଲିବ, ତୁମ୍ଭେ ପରମେଶ୍ୱରଙ୍କୁ ଅତି ନିକଟରେ ଅନୁଭବ କରିପାରିବ। ଯେପରି ଜିରିମିୟ 15:16 କୁହେ, ତୁମ୍ଭର ବାକ୍ୟ ମିଳିଲା ଏବଂ ମୁଁ ତାହା ଖାଇଲି, ତୁମ୍ଭର ବାକ୍ୟ ମୋ ହୃଦୟର ଆନନ୍ଦ ଓ ଆନନ୍ଦ ଥିଲା। ଏହିପରି ଜିରିମିୟ ଭବିଷ୍ୟତ ବକ୍ତା ଈଶ୍ୱରଙ୍କ ସହ କହୁଛନ୍ତି କି ତୁମର ବାକ୍ୟ ମିଳିଲା ଏବଂ ମୁଁ ତାହା ଖାଇଲି, ତୁମ୍ଭର ବାକ୍ୟ ମୋ ହୃଦୟର ଆନନ୍ଦ ଓ ଆନନ୍ଦ ଥିଲା ବୋଲି ଈଶ୍ୱରଙ୍କ ସମ୍ମୁଖରେ ସେ କହୁଅଛନ୍ତି। ପ୍ରିୟ ଶ୍ରୋତା, ଯେବେ ବାଇବଲ ଆମେ ପଢ଼ୁ ଏବଂ ବାଇବଲର ମାଧ୍ୟମରେ ଈଶ୍ୱର ସହ ଆମେ କଥାବାର୍ତ୍ତା କରୁ, ଏକ ଅତି ଅନ୍ତରଙ୍କ ସମ୍ପର୍କ ଖୋଜିବାର ସେହି ମୂଲ୍ୟବାନ ସ୍ୱାନ୍ତନା ଯାହା ଦ୍ୱାରା ତୁମ୍ଭର ହୃଦୟରେ ଯେକୌଣସି ପ୍ରଶ୍ନ ଉଠିଥାଏ ଯାହାକୁ ତୁମର ଉତ୍ତର ଆବଶ୍ୟକ, ଉତ୍ତରଗୁଡ଼ିକ ପ୍ରକୃତରେ ତାଙ୍କ ବାକ୍ୟ ମାଧ୍ୟମରେ ପ୍ରଭୁଙ୍କ ସହିତ ଏକ ଅନ୍ତରଙ୍ଗ ସହଭାଗିତାରେ ମିଳିପାରିବ। ପ୍ରିୟ ଶ୍ରୋତା, ଯେହେତୁ ଖ୍ରୀଷ୍ଟ ମାନବିକତାରେ ନିୟମ ବଞ୍ଚିଥିଲେ। ସେହିପରି ଆମେ ଯଦି ଶକ୍ତି ପାଇଁ ଶକ୍ତିଶାଳୀଙ୍କୁ ଧରିବା ତେବେ ଆମେ କରିପାରିବା, କିନ୍ତୁ ଆମେ ଆମର କର୍ତ୍ତବ୍ୟର ଦାୟିତ୍ୱ ଅନ୍ୟମାନଙ୍କ ଉପରେ ରଖିବା ଉଚିତ ନୁହେଁ ଏବଂ ସେମାନଙ୍କୁ କ'ଣ କରିବାକୁ ହେବ ତାହା କହିବା ପାଇଁ ଅପେକ୍ଷା କରିବା ଉଚିତ ନୁହେଁ। ଯେତେବେଳେ ଆମେ ଅନ୍ୟ ମଣିଷମାନେ ଆମକୁ କ'ଣ କରିବାକୁ କହିବାକୁ ଅପେକ୍ଷା କରିଥାଉ, ଏହା ପ୍ରାୟତଃ ଘଟେ। ସେମାନେ ମୋତେ କିମ୍ବା ଆପଣଙ୍କ ମଧ୍ୟରୁ ଜଣଙ୍କୁ କୁହନ୍ତି, ଦୟାକରି ଯଦି ଆପଣ ଦେଖିପାରିବେ ମୁଁ ଭୁଲ କରୁଛି ତେବେ ମୋତେ କୁହନ୍ତୁ। ପ୍ରତ୍ୟେକ ଥର ଯେତେବେଳେ ମୁଁ ଏହା ଶୁଣେ, ମୁଁ ମୋ ଭାଇ ଏବଂ ଭଉଣୀଙ୍କ ନିକଟକୁ ଯିବି ଯିଏ ମୋ ଠାରୁ ଅଧିକ ବଡ଼ ନୁହେଁ କିମ୍ବା ମୋ ଠାରୁ ସାନ ନୁହଁ, ଏବଂ ସେମାନଙ୍କୁ କ'ଣ କରିବା ଉଚିତ ସେମାନଙ୍କୁ କହିବି। ଏହା ଈଶ୍ୱରଙ୍କ ମାର୍ଗ ନୁହେଁ, କିନ୍ତୁ ପ୍ରଭୁଙ୍କର ସେବକ ଭାବରେ ଆମକୁ ଏହି ବାକ୍ୟ ପ୍ରଚାର କରିବାକୁ ଆହ୍ୱାନ କରାଯାଇଅଛି, ଯାହାଫଳରେ ସମସ୍ତେ ପ୍ରଭୁଙ୍କ ଠାରୁ ଏହା ଶୁଣିପାରିବେ। ତାପରେ ତୁମ୍ଭେ ଯତ୍ନର ସହ ଯାଇ ପ୍ରଭୁ ଯାହା କହିବ ସେ ବିଷୟରେ ଚିନ୍ତା କରିବ। ଯେହେତୁ ତୁମେ ଈଶ୍ୱରଙ୍କ ବାକ୍ୟ ବିଷୟରେ ଚିନ୍ତା କର, ପ୍ରଭୁ ଆମକୁ ଆମର କର୍ତ୍ତବ୍ୟ ଶିଖାଇବେ ଯେପରି ସେ ଅନ୍ୟ କାହାକୁ ଶିକ୍ଷା ଦେବେ। ଯଦି ଆମେ ବିଶ୍ୱାସରେ ତାଙ୍କ ନିକଟକୁ ଆସିବା, ସେ ବ୍ୟକ୍ତିଗତ ଭାବରେ ଆମ ରହସ୍ୟ କହିବେ। ଆମ ହୃଦୟ ପ୍ରାୟତଃ ଆମ ଭିତରେ ଜଳିଯିବ, ଯେହେତୁ ଜଣେ ଅନଙ୍କ ସହିତ ଯେପରି ଆମ ସହିତ ଯୋଗାଯୋଗ କରିବାକୁ ନିକଟତର ହୁଅନ୍ତି। ପ୍ରିୟ ଶ୍ରୋତା, ଏଠାରେ ଏକ ସୁନ୍ଦର ପ୍ରଶଂସା ଅଛି ଯାହା ଆମ ମନ ଦ୍ୱାରା ପରିଚାଳିତ ହନକ ଈଶ୍ୱରଙ୍କ ସହିତ ଚାଲିଲେ। ଏହି କାରଣରୁ ଈଶ୍ୱର ହନଙ୍କୁ ସ୍ୱର୍ଗରାଜ୍ୟ ନେଇଗଲେ। ଆମେ ଆଜି ଏପରି ଏକ ସମୟ ମଧ୍ୟରେ ବାସ କରୁଛୁ ଯେଉଁଥିରେ ଆମେ ଜାଣୁ ଯେ ଭବିଷ୍ୟତବାଣୀ ଅନୁଯାୟୀ ଆମେ ଶେଷ ପିଢ଼ିରେ ବାସ କରୁଛୁ ଏବଂ ଆମେ ନହଙ୍କ ପରି ଈଶ୍ୱରଙ୍କ ସହିତ ଚାଲିବା କ'ଣ ଜାଣିବା ଆବଶ୍ୟକ, ଯାହାଦ୍ୱାରା ସେ ଯେପରି ଯାଇଥିଲେ ସେହିପରି ଆମେ ଯାଇପାରିବା। ସେ ସ୍ୱର୍ଗ ଗଲେ ଈଶ୍ୱରଙ୍କ ସହ, ବର୍ତ୍ତମାନ ଈଶ୍ୱର ନହଙ୍କୁ ନେଇଯାଇଛନ୍ତି, ଈଶ୍ୱରଙ୍କ ସହ ବାହାଗିତା ନହ ଚାହୁଁଛନ୍ତି ଆଉ ଚାହୁଁଥିଲେ, ଆଉ ସେହି ସହଭାଗିତା ଯୀଶୁଙ୍କ ଦ୍ୱାରା ବର୍ତ୍ତମାନ ଆମକୁ ଦେଇଅଛନ୍ତି। ସାହାଯ୍ୟ ମାଧ୍ୟମରେ ତାଙ୍କ ସହିତ ଏପରି ଅନ୍ତରଙ୍ଗ ସହଭାଗିତା ହନଙ୍କ ସମୟ ପରି ଯୀଶୁ ଖ୍ରୀଷ୍ଟଙ୍କ ସହିତ ଯିବାର କ୍ଷମତା, ସେ ଆମକୁ ପ୍ରସ୍ତୁତ କରିବାକୁ ଆମକୁ ଯାହା କହିବାକୁ ଚାହାନ୍ତି ତାହା ବୁଝି ଏବେ ଏତେ ନିକଟରେ ଅଛନ୍ତି। ପ୍ରିୟ ସଥା, ଏଠାରେ ପ୍ରେରିତ ପାଉଲ କହୁଛନ୍ତି ଯେ ସେ କେତେ ଖୁସି ଥିଲେ ଯେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଦିଆଯାଇଥିବା ଈଶ୍ୱରଙ୍କ ଅନୁଗ୍ରହ, ଈଶ୍ୱରଙ୍କ କୃପା, ଈଶ୍ୱରଙ୍କ ଦୟା ଏହାର ପ୍ରଭାବ ପକାଇଲା। ଏହା ସେମାନଙ୍କୁ ତାହା ଦ୍ୱାରା ସମୃଦ୍ଧ କଲା। ପ୍ରିୟ ଶ୍ରୋତା, ଖ୍ରୀଷ୍ଟଙ୍କ ସାକ୍ଷ୍ୟ ତୁମ୍ଭଠାରେ ନିଶ୍ଚିତ ହୋଇଛି, ଯେପରି ପ୍ରଥମ କରନ୍ତୀୟ 1:4-5 ସାଧୁ ପାଉଲ କହନ୍ତି, ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତୁମ୍ଭମାନଙ୍କ ଦତ୍ତ ଈଶ୍ୱରଙ୍କ ଯେଉଁ ଅନୁଗ୍ରହ, ସେଥିନିମନ୍ତେ ମୁଁ ସର୍ବଦା ତୁମମାନଙ୍କ ବିଷୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି, କାରଣ ତାହାଙ୍କଠାରେ ସମସ୍ତ ବିଷୟରେ ବିଶ୍ୱସ୍ୱତ୍ୱ, ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମ୍ଭେମାନେ ଧନ୍ୟବାଦ ହୋଇଅଛ। ଆମ ଜୀବନରେ ଈଶ୍ୱରଙ୍କୁ ସମୃଦ୍ଧ କରିବାର ସୌନ୍ଦର୍ଯ୍ୟ ହେଉଛି ଜ୍ଞାନରେ ଉଚ୍ଚାରଣ ତାଙ୍କ ଆବିଷ୍କାର କରୁଅଛୁ। ଯେପରି ପ୍ରଥମ କରନ୍ତି 1:6 କୁହେ, ଏହି ପ୍ରକାରେ କୃଷ୍ଣଙ୍କର ସାକ୍ଷ୍ୟ ତୁମମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି। ଅତୀତର ଇତିହାସରେ ଏହା ଅପେକ୍ଷା ଆଜି ଆମେ ଯାହା ପଢ଼ୁ ତାହା ଆମ ପାଇଁ ଅଧିକ ପ୍ରଶଂସିତ ଅଟେ। ପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଥିବା ସମସ୍ତ ଲୋକଙ୍କ ମଧ୍ୟରୁ ଆମ୍ଭେମାନେ ଏକ। ଏଠାରେ ଏହା କୁହେ ଯେ କୃଷ୍ଣଙ୍କ ବିଷୟ ଥିଲା ବା ତାହା ଆମେ ନିଶ୍ଚିତ ହେବା ଉଚିତ। ଆପଣ ପଛରେ କୌଣସି ଉପହାରରେ ଆସି ଏପରି ଯେ ପ୍ରଭୁ ଯୀଶୁଙ୍କୁ ଆସିବା ପାଇଁ ଅପେକ୍ଷା, ସେ କ'ଣ କହୁଛନ୍ତି ପ୍ରିୟ ଶ୍ରୋତା, ଯେ ଯୀଶୁଙ୍କ ସାକ୍ଷାତ କରିବା ପାଇଁ ଉଦ୍ଦିଷ୍ଟ। ପ୍ରିୟ ଶ୍ରୋତା, ଯେପରି ପ୍ରଥମ କରନ୍ତି 1:8 ସାଧୁ ପାହଲ କହନ୍ତି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମେମାନେ ଅନନ୍ଦିନୀୟ ପୁଅ, ଏଥିପାଇଁ ସେ ତୁମମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ। ଆମେ ସେହି ଲକ୍ଷ୍ୟରେ ପହଞ୍ଚିବା, ସେ ଯେତିକି ପବିତ୍ର ସେତିକି ପବିତ୍ର ହେବା। ଯେହେତୁ ଆମେ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିଛୁ ଏବଂ ଯେପରି ତାଙ୍କ ପରି ନିର୍ଦ୍ଧୋଷ ହେବା ଆବଶ୍ୟକ, ସେ ଆମକୁ ଅନିଶ୍ଚିତ କରିବା ପାଇଁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ଦେବାକୁ ଯାଆନ୍ତି, ଯାହାଦ୍ୱାରା ଏହି ଉପହାର ଅଧୀନରେ ଆମେ ନିଶ୍ଚିତ ହୋଇପାରିବା। ପ୍ରିୟ ଶ୍ରୋତା, ପ୍ରଥମ କରନ୍ତି 1:9 ପାଉଲ କହନ୍ତି, ଈଶ୍ୱର ବିଶ୍ୱାସ ଯାହାଙ୍କ ଦ୍ୱାରା ତୁମେମାନେ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଆମମାନଙ୍କ ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୁତ ହୋଇଅଛ। ଆମକୁ କ'ଣ ଡକାଯାଇଛି? ଯୀଶୁ ଚାହାନ୍ତି ଯେ ଆମେ ବା ଆମ ସହିତ ସେହି ସହଭାଗିତା, ବିଶେଷ କରି ଶେଷ ଦିନରେ ଯାହା ଦ୍ୱାରା ଚାଲିବା ଏବଂ ତାଙ୍କ ସହ କଥାବାର୍ତ୍ତା ହେତୁ ସେ ଆମକୁ ନିଖୁଣ ଭାବରେ ଉପସ୍ଥାପନ କରିପାରନ୍ତି। ତୁମର ଜୀବନରେ ଖ୍ରୀଷ୍ଟଙ୍କ ସାକ୍ଷର ଏକ ଅତି ଶକ୍ତିଶାଳୀ ପ୍ରବାହ ଆବଶ୍ୟକ, ଯାହାଦ୍ୱାରା ତୁମେ ପ୍ରକୃତରେ ତାଙ୍କ ସହିତ କଥାବାର୍ତ୍ତା କରୁଥିବା କଥା ଶୁଣି ପାରିବ। ଅତ୍ୟନ୍ତ ସ୍ପଷ୍ଟିକ ପରିଷ୍କାର, ତୁମେ ଠିକ୍ ଜାଣିବ ଯେ ଯେତେବେଳେ ଆସିବେ ତୁମେ ନିର୍ଦ୍ଧୋଷ ହେବା ପାଇଁ ସେ ଯାହା କରିବାକୁ ଚାହାନ୍ତି ଅତ୍ୟନ୍ତ ଜୋରଦାର ଯୀଶୁ କହି ନାହାନ୍ତି କି? ପ୍ରିୟ ଶ୍ରୋତା, ଯେପରି 28:20 ଯୀଶୁ କହିଲେ, ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର, ଆଉ ଦେଖ ଯୁଗା ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ପ୍ରିୟ ଶ୍ରୋତା, ପ୍ରଥମ କରନ୍ତିଙ୍କ ଏହି ସୁନ୍ଦର ପାଠ ସେହି ଚମତ୍କାର ପ୍ରତିଜ୍ଞାକୁ କେତେ ଗୁରୁତ୍ୱପୂର୍ଣ୍ଣ ଦେଖାଇଥାଏ। ତୁମେ ଜଗତର ଶେଷରେ ତୁମ ସହିତ ମୋ ସହିତ ରହିବାକୁ ଯାଉଛନ୍ତି ଏବଂ ମୁଁ ତୁମକୁ ମୋର ସାକ୍ଷ୍ୟ, ତୁମ ସହିତ ମୋର ବ୍ୟକ୍ତିଗତ ଯୋଗାଯୋଗ, ମୋର ସହଭାଗିତା ହେବାକୁ ଯାଉଛି। ଏହାକୁ ଅତି ଯତ୍ନର ସହିତ ପରୀକ୍ଷା କରନ୍ତୁ। ପ୍ରିୟ ଶ୍ରୋତା, କୃଷ୍ଣଙ୍କ ବିଷୟକ ଉଚିତ ଆପଣ ଠାରେ ପ୍ରମାଣିତ। ଆପଣ ପଛରେ ଆରମ୍ଭର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆସିବା ପାଇଁ ଅପେକ୍ଷା ନାହିଁ, ଉପହାରରେ ଆସି ତେଣୁ ସେ ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ କରିବେ। ଯେପରି ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମୟରେ ଆପଣ ନିର୍ଦ୍ଦୋଷ ହୋଇପାରିବେ, ଯେଉଁମାନେ ଜଗତର ଶେଷରେ ବାସ କରନ୍ତି ସେମାନେ ନିରୀହ ହେବା ଆବଶ୍ୟକ। ଯୀଶୁଙ୍କ ଆଗମନ ସମୟରେ ସେମାନେ ତାଙ୍କ ପରି ହେବା ଉଚିତ। ଆମେ ଏହାକୁ ଏଭ୍ରି ଭାଷାରେ ପଢ଼ୁ। ଏଭ୍ରି 12:14 କହେ, ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ। ସେଥିର ଅନୁସରଣ କର। ଆମେ ପବିତ୍ର ହେବା ଆବଶ୍ୟକ, ନଚେତ୍ ଆମେ ପ୍ରଭୁଙ୍କୁ ଦେଖିପାରିବା ନାହିଁ। ପ୍ରଥମ ଜହନ 3:2 କହେ, ହେ ପ୍ରିୟ ମାନେ, ବର୍ତ୍ତମାନ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କ'ଣ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମ୍ଭେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମ୍ଭେମାନେ ତାହାଙ୍କ ସଦୃଶ ହେବା, କାରଣ ସେ ଯେପରି ଆମ୍ଭେମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ପ୍ରିୟସତା, ପ୍ରଥମ କରନ୍ତିୟ ଅନୁଆଇ ଏହା କେଉଁ ବିଶେଷ ଉପହାର? କୃଷ୍ଣଙ୍କ ସାକ୍ଷାର ସେହି ଉପହାର ଯାହାଦ୍ୱାରା କୃଷ୍ଣଙ୍କ ସାକ୍ଷ୍ୟ ମାଧ୍ୟମରେ ସେ ଆମକୁ ନିଶ୍ଚିତ କରିପାରିବେ, ଏବଂ ଏପରି ଭାବରେ ତାଙ୍କ ସହଭାଗିତା ମାଧ୍ୟମରେ ଆମକୁ ଦେଖାଇ ପାରିବେ ଯେପରି ଆମେ ଦୋଷୀ। ସେହି ବିଶେଷ ଉପହାର କୃଷ୍ଣଙ୍କ ସାକ୍ଷ୍ୟ, କୃଷ୍ଣଙ୍କ ସାକ୍ଷ୍ୟ ଯାହା ଏଠାରେ କୁହାଯାଉଅଛି। ପ୍ରିୟ ସଥା, ଏଠାରେ ଜହନ ପ୍ରକାଶ କରନ୍ତି ଯିଏ ନିଜେ ଏକ ଦର୍ଶନ ଗ୍ରହଣ କରିଥିଲେ। ତାଙ୍କ ଦର୍ଶନରେ ଥିବା ବ୍ୟକ୍ତିଗତ ପାଦ ତଳେ ପଡ଼ିଗଲେ ଏବଂ ଏହି ବ୍ୟକ୍ତିଙ୍କୁ କୁହନ୍ତି ତାହା କର ନାହିଁ। ପଢ଼ନ୍ତୁ ପ୍ରକାଶିତ ବାକ୍ୟ 19:10, ତହିଁରେ ମୁଁ ତାହାଙ୍କୁ ପ୍ରମାଣ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି। ସେଥିରେ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ। ମୁଁ ତୁମର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମର ଭାତୃଗଣ ସେମାନଙ୍କ ସହ ଦାସ। ଈଶ୍ୱରଙ୍କୁ ପ୍ରମାଣ କର, ଯୀଶୁଙ୍କ ବିଷୟ ସାକ୍ଷାତ ଭାବବାଣୀ ସାରା। ପ୍ରିୟ ସତା, ଏଠାରେ ଏହା ପୁଣି କୃଷ୍ଣଙ୍କ ସାକ୍ଷ୍ୟ। ବର୍ତ୍ତମାନ ଏହା କ'ଣ, ସେ କ'ଣ କହନ୍ତି? ପଢ଼ନ୍ତୁ ଆଉ ଥରେ ପ୍ରକାଶିତ 19:10, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାତୃଗଣ ସେମାନଙ୍କ ସହ ଦାସ। ଈଶ୍ୱରଙ୍କୁ ପ୍ରମାଣ କର, ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ତାଙ୍କ ଭାବବାଣୀର ସାର। ପ୍ରିୟସତା, ଏହାର ଅର୍ଥ ହେଉଛି ନୁହେଁ କି ଯେ ତୁମେ କୌଣସି ଉପହାରରେ ପଛକୁ ଆସୁ ନାହଁ? ମଣ୍ଡଳୀକୁ ଦିଆଯାଇଥିବା ଉପହାର ମଧ୍ୟରୁ କ'ଣ? ପ୍ରଥମ କରନ୍ତି 12:28 କୁହେ, ପୁଣି ଈଶ୍ୱର ମଣ୍ଡଳୀରେ ପ୍ରଥମରେ ପ୍ରେରିତ, ଦ୍ୱିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ, ଏହିପରି ବିଭିନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରିଅଛନ୍ତି। ପରେ ଶକ୍ତିର କାର୍ଯ୍ୟ, ତତ୍ପରେ ଆରୋଗ୍ୟ କରିବାର ଶକ୍ତି, ପରୋପକାରିତା, ପରିଚାଳନାର କ୍ଷମତା ଓ ବିଭିନ୍ନ ପରଭାଷା ଦାନ କରିଅଛନ୍ତି। ତାହା ହେଉଛି ଉପହାର ମଧ୍ୟରୁ ଗୋଟିଏ, ଏବଂ ଭବିଷ୍ୟତବାଣୀର ଏହି ଉପହାରର ମଣ୍ଡଳୀରେ ଆମେ ପଛକୁ ଆସିବା ଉଚିତ ନୁହେଁ, ଯେହେତୁ ଆମେ ଶେଷକୁ ଆସୁ, କାରଣ ଏହି ଭବିଷ୍ୟତବାଣୀର ଉପହାର ଆମ ପାଇଁ ଆବଶ୍ୟକ ଅଟେ, ଯାହାଦ୍ୱାରା ଆମେ ପ୍ରଭୁଙ୍କ ଆଗରେ ନିର୍ଦ୍ଦୋଷ ଭାବରେ ଠିଆ ହୋଇପାରିବା। ଅନ୍ୟ ବାକ୍ୟରେ ବା ଶବ୍ଦରେ ଏହା ଆମ ପାଇଁ ଯୀଶୁଙ୍କ ଏକ ବିସ୍ତୃତ ବାକ୍ୟ, ଯାହାଦ୍ୱାରା ସେ ଜାଣିପାରିବେ ଯେ ସେ ମୋତେ କ'ଣ କରିବାକୁ ଚାହାନ୍ତି, ଏବଂ ସେ ତୁମ ଏବଂ ମୋ ସହିତ କେତେ ନିକଟରେ ହେବାକୁ ଚାହାନ୍ତି, ଯାହା ଫଳରେ ସେ ଯେତେବେଳେ ବ୍ୟକ୍ତିଗତ ଭାବରେ ଆସନ୍ତି ଆମେ ତାଙ୍କୁ ସ୍ୱାଗତ କରିପାରିବା। ପ୍ରିୟ ଶ୍ରୋତା, ପବିତ୍ର ଶାସ୍ତ୍ର ହେଉଛି ଈଶ୍ୱରଙ୍କ ବାକ୍ୟ। ସେହି ବାକ୍ୟ ଦ୍ୱାରା ହିଁ ଆମେ ତାହାଙ୍କ ବିଷୟରେ ଜାଣିପାରିବା। ତାହେଲେ ଚାଲନ୍ତୁ ପବିତ୍ର ଶାସ୍ତ୍ର ପଢ଼ିବା ଓ ତାହାଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ, ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ଧ୍ୟାନ କଲୁ, ବର୍ତ୍ତମାନ ଯେଉଁ ବାକ୍ୟ ଆପଣଙ୍କ ଭକ୍ତା ଆମମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ, ଆଶିଷରେ ଭରାଇ ଦିଅ। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶତ୍ରୁ ଶୈତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India ର স্পেলিং হেউচি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু জানতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনাকে আশীর্বাদ করন্তু। ধন্যবাদ।